ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଶିବାଜୀ ମହାରାଜଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ପ୍ରବାସୀ ଭାରତୀୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ଅର୍ଥମନ୍ତ୍ରୀ. ଯୁକ୍ତରାଷ୍ଟ୍ର ଆମେରିକାରେ 30 ଦିନରୁ ଅଧିକ ସମୟ ଧରି ରହୁଥିବା ବିଦେଶୀ ନାଗରିକଙ୍କ ପାଇଁ ପୁନଃ ପଞ୍ଜୀକରଣ ହେଲା ବାଧ୍ୟତାମୂଳକ. ୟୁରୋପରେ ପାଦ ଏବଂ ମୁଖରୋଗ ବ୍ୟାପୁଥିବା ପରିପ୍ରେକ୍ଷୀରେ ବ୍ରିଟେନ୍ ସରକାର ସେଠାକାର ରାଷ୍ଟ୍ରଗୁଡ଼ିକରୁ ବ୍ୟକ୍ତିଗତ ସ୍ତରରେ ମାଂସ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଆମଦାନୀ ଉପରେ ଜାରି କଲେ ପ୍ରତିବନ୍ଧକ. ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ ଲାଗି ଆଜି ମୋହନବାଗନ ସୁପର ଜାୟାଣ୍ଟସ୍ ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ହେବ ମୁକାବିଲା. ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ଅଞ୍ଚଳ ରାୟଗଡ଼ ଦୁର୍ଗ ଦେଶର ଯୁବବର୍ଗଙ୍କ ପ୍ରେରଣାର ଉତ୍ସ ଭାବେ ବିକଶିତ କରିବାକୁ ଉଭୟ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି. ମହାରାଷ୍ଟ୍ର ରାୟଗଡ଼ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ 345ତମ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ଶାହା ଏହା କହିଛନ୍ତି. ସେ କହିଛନ୍ତି ଶିବାଜୀ ମହାରାଜଙ୍କର ବାର୍ତ୍ତା ଥିଲା ସ୍ୱରାଜ ପାଇଁ ଲଢ଼େଇ କେବେ ବି ବନ୍ଦ ହେବା ଉଚିତ ନୁହେଁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଶିବାଜୀ ମହାରାଜଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି. ଭାରତକୁ ସମଗ୍ର ବିଶ୍ୱରେ ଏକ ଆଶାର କିରଣ ଭାବେ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଶାହା କହିଛନ୍ତି.
ଏ ଶିବ ଚରିତ୍ରକୁ ହମ୍ ସବକା ଦାୟିତ୍ୱ ହେ କି ଇସକୋ ଭାରତ କେ ବଚ୍ଚେ ବଚ୍ଚେ କୋ ସିଖାୟା ଯାଏ, ଭାରତ କେ ବଚ୍ଚେ ବଚ୍ଚେ କୋ ପଢାୟା ଯାଏ। और मैं तो आज महाराष्ट्र में आया हूँ, महाराष्ट्र के लोगों को दो हाथ जोड़कर विनंती करने आया हूँ, शिवराय को महाराष्ट्र तक सीमित मत रखिए, देश और दुनिया शिवराय से प्रेरणा ले। स्वधर्म पर अभिमान करना, स्वराज की आकांक्षा रखना और स्वभाषा को अमर बनाना, ये तीन विचार देश की सीमाओं के साथ जुड़े नहीं है, मानव जीवन के स्वाभिमान के साथ जुड़े।
ପ୍ରବାସୀ ଭାରତୀୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋକପାତ କରିଛନ୍ତି. ଅଷ୍ଟ୍ରିଆର ଭିଏନାଠାରେ ଗତକାଲି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଉଭୟ ଦେଶର ସୁଦୃଢ଼ ଯୋଗାଯୋଗ ମାଧ୍ୟମରେ ପ୍ରବାସୀଙ୍କ ଅଭିବୃଦ୍ଧିକୁ ଲୋକଲୋଚନକୁ ଅଣାଯାଇପାରିବ। ଅଷ୍ଟ୍ରିଆର ଅଭିବୃଦ୍ଧିରେ ପ୍ରବାସୀ ଭାରତୀୟ ଉଦ୍ୟୋଗୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅର୍ଥମନ୍ତ୍ରୀ ଉଲ୍ଲେଖ କରିଥିଲେ। ଷ୍ଟାର୍ଟଅପ୍, ଫିନ୍ଟେକ୍, ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ଅନୁକୂଳ ସହରାଞ୍ଚଳ ନିର୍ମାଣ ଭଳି ନୂତନ କ୍ଷେତ୍ରରେ ଭାରତୀୟ ଏବଂ ଅଷ୍ଟ୍ରିଆ ବ୍ୟବସାୟୀଙ୍କ ମଧ୍ୟରେ ସହଯୋଗ ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ଭିଏନାଠାରେ ୟୁରୋପୀୟ ବ୍ୟାପାର ଏବଂ ଆନ୍ତର୍ଜାତିକ ବିଭାଗ ମନ୍ତ୍ରୀ ବିଟ୍ ମୈନିଲ୍ ରେଇଜିଙ୍ଗରଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଅର୍ଥ ମନ୍ତ୍ରଣାଳୟ ତରଫରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି ବୈଠକରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ଉତ୍ସାହର ସହ ଆଜି ହନୁମାନ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ଏବଂ ଅଖଣ୍ଡ ରାମାୟଣ ପାଠ କରାଯାଉଛି। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଯୋଧ୍ୟାର ହନୁମାନ ମନ୍ଦିରରେ ମଧ୍ୟ ଆଜି ସକାଳୁ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସଙ୍କଟମୋଚନ ଭଗବାନ ହନୁମାନଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁସ୍ଥ, ସୁଖମୟ ଏବଂ ସମୃଦ୍ଧ ହେଉ ବୋଲି କାମନା କରିଛନ୍ତି। ପଶ୍ଚିମବଙ୍ଗରେ ବିଭିନ୍ନ ସ୍ଥାନରେ ୱାକଫ ସଂଶୋଧନ ଆଇନ 2025କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାର ପ୍ରଭାବରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ବିଏସ୍ଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ଦୁର୍ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏହାକୁ ମାଧ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆନ୍ଦୋଳନ ଆଳରେ ଆକ୍ରମଣ ଏବଂ ଲୁଟତରା ଚାଲିଛି। ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ପ୍ରଶାସନ ସବୁ ଜାଣିଶୁଣି ମଧ୍ୟ ନିରବତା ଅବଲମ୍ଘନ କରୁଛି। ଇତିମଧ୍ୟରେ ନୂଆ ୱାକଫ ଆଇନ ସମ୍ପର୍କରେ ଆଲୋଚନା କରିବା ଲାଗି ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୌଲବୀ, ଇମାମ ଏବଂ ଅନ୍ୟ ସଂଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଏକ ବୈଠକରେ ଯୋଗଦେବେ। ଆକାଶବାଣୀରୁ ଯୁକ୍ତରାଷ୍ଟ୍ର ଆମେରିକାରେ 30 ଦିନରୁ ଅଧିକ ସମୟ ଧରି ରହୁଥିବା ବିଦେଶୀ ନାଗରିକଙ୍କୁ ଫେଡେରାଲ୍ ସରକାରଙ୍କ ନିକଟରେ ପୁନଃ ପଞ୍ଜିକରଣ କରିବାକୁ ପଡ଼ିବ ବୋଲି ହ୍ୱାଇଟ୍ ହାଉସ୍ ଘୋଷଣା କରିଛି। ଏହାର ଉଲ୍ଲଙ୍ଘନ ହେଲେ ଜୋରିମାନା, କାରାଦଣ୍ଡ ଏବଂ ପ୍ରତ୍ୟର୍ପଣ ସମେତ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି ବୋଲି ହ୍ୱାଇଟ୍ ହାଉସ୍ କହିଛି। ନୂତନ ନିୟମ ଅନୁଯାୟୀ ଭିସାଧାରୀ ଏବଂ ଆଇନଗତ ସ୍ଥାୟୀ ବାସିନ୍ଦାଙ୍କ ସମେତ ବିଦେଶୀ ନାଗରିକଙ୍କ ପାଖରେ ପଞ୍ଜିକରଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ। ବିଶେଷକରି 30 ଦିନରୁ ଅଧିକ ସମୟ ଧରି ରହିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଛି। ବୈଧ କାଗଜପତ୍ର ବିନା ଆମେରିକାରେ ପ୍ରବେଶ କରିଥିବା ବିଦେଶୀ ନାଗରିକଙ୍କୁ 30 ଦିନ ମଧ୍ୟରେ ପଞ୍ଜିକରଣ କରିବାକୁ ପଡ଼ିବ ବୋଲି ମଧ୍ୟ ହ୍ୱାଇଟ୍ ହାଉସ୍ ସ୍ୱଷ୍ଟ କରିଛି। ସୂଚନାଯୋଗ୍ୟ, ଏଲିଏନ୍ ରେଜିଷ୍ଟ୍ରେସନ୍ ଆକ୍ଟ ଅନୁଯାୟୀ ପଞ୍ଜିକରଣ କରିବାର ଶେଷ ତାରିଖ ଗତକାଲିକୁ ଧାର୍ଯ୍ୟ କରାଯାଇଥିଲା। ୟୁରୋପରେ ପାଦ ଏବଂ ମୁଖ ରୋଗ ବ୍ୟାପୁଥିବା ପରିପ୍ରେକ୍ଷୀରେ ବ୍ରିଟେନ୍ ସରକାର ସେଠାକାର ରାଷ୍ଟ୍ରଗୁଡ଼ିକରୁ ମାଂସ ଏବଂ ଦୁଗ୍ଧଜାତ ଦ୍ରବ୍ୟର ବ୍ୟକ୍ତିଗତ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ଆଜିଠାରୁ ଲାଗୁ ହୋଇଛି। ବ୍ରିଟେନ୍ରେ ପ୍ରବେଶ କରୁଥିବା ଯାତ୍ରୀଙ୍କୁ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକରୁ ମାଂସ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟକ୍ତିଗତ ବ୍ୟବହାର ପାଇଁ ଆଣିବାକୁ ଏଣିକି ଅନୁମତି ଦିଆଯିବ ନାହିଁ। ସୂଚନାଯୋଗ୍ୟ, ପାଦ ଏବଂ ମୁଖ ରୋଗ ଏକ ଅତ୍ୟନ୍ତ ସଂକ୍ରାମକ ଭୂତାଣୁଜନିତ ରୋଗ, ଯାହା ବିଭିନ୍ନ ପଶୁଙ୍କଠାରୁ ସଂକ୍ରମିତ ହୋଇଥାଏ ବୋଲି ଜଣାପଡ଼ିଛି। ଯୁକ୍ତରାଷ୍ଟ୍ର ଆମେରିକାର ସାମଗ୍ରୀ ଉପରେ ଚୀନ୍ ପକ୍ଷରୁ ଲାଗୁ କରାଯାଇଥିବା 125% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହର ପ୍ରାରମ୍ଭରେ ଚୀନ୍ର ସାମଗ୍ରୀ ଆମଦାନୀ ଉପରେ ଧାର୍ଯ୍ୟ କରିଥିବା 145% ଶୁଳ୍କ ପରିପ୍ରେକ୍ଷୀରେ ଚୀନ୍ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଚୀନ୍ର ଅର୍ଥ ମନ୍ତ୍ରଣାଳୟ କହିଛି, ଆମେରିକାର ପରବର୍ତ୍ତୀ ଶୁଳ୍କ ବୃଦ୍ଧି ପଦକ୍ଷେପକୁ ଅଣଦେଖା କରାଯିବ, କାରଣ ବର୍ତ୍ତମାନର ଶୁଳ୍କ ସ୍ତରରେ ଚୀନ୍ ବଜାରରେ ଉପଲବ୍ଧ ହେଉଥିବା ଆମେରିକା ସାମଗ୍ରୀ ଆଉ ଗ୍ରହଣୀୟ ହେବ ନାହିଁ। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆମେରିକାର ଏକତରଫା ଶୁଳ୍କ ବୃଦ୍ଧି ପଦକ୍ଷେପକୁ ପ୍ରତିହତ କରିବା ପାଇଁ ବେଜିଂ ସହ ହାତ ମିଳାଇବାକୁ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଜୁଲାଇ 9 ତାରିଖ ସୁଦ୍ଧା ଆମେରିକା ସହ ବୁଝାମଣାରେ ବିଫଳ ହୋଇଥିବା ଦେଶଗୁଡ଼ିକ ଉପରେ ପୁନଃ ପାରସ୍କରିକ ଶୁଳ୍କ ଲାଗୁ କରାଯିବ। ଜାମ୍ମୁ କାଶ୍ମୀର କିସ୍ତୱାର ଜିଲ୍ଲା ଅନ୍ତର୍ଗତ ଛତ୍ରୁ ଜଙ୍ଗଲରେ ଚାଲିଥିବା ଗୁଳି ବିନିମୟରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଜବତ କରାଯାଇଛି। ଛତ୍ରୁ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସନ୍ଦେହଜନକ ଗତିବିଧିକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ପକ୍ଷରୁ ଗତ ବୁଧବାର ଦିନ ସେଠାରେ ଅଭିଯାନ ଆରମ୍ଭ କରାଯାଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରାଥମିକ ଅଭିଯାନ ବେଳେ ଆତଙ୍କବାଦୀ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଗତକାଲି ସକାଳେ ପୁଣି ଥରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା, ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜାମ୍ମୁର ପାହାଡ଼ିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ଆତଙ୍କବାଦୀଙ୍କ ଗତିବିଧି ଉପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 3 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଇନ୍ଦ୍ରାବତୀ ଜଙ୍ଗଲ ଅଞ୍ଚଳରେ ମିଳିତ ସୁରକ୍ଷା ବାହିନୀର ତଲାସୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ଘଟିଥିଲା। ନିହତ ମାଓବାଦୀଙ୍କ ମୃତଦେହକୁ ସୁରକ୍ଷା ବାହିନୀ ଉଦ୍ଧାର କରିଛି। ତଲାସୀ ଅଭିଯାନ ସେଠାରେ ଜାରି ରହିଥିବା ଜଣାପଡ଼ିଛି। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ ଲାଗି ଆଜି ମୋହନବାଗନ ସୁପରଜାନ୍ସ ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମୁକାବିଲା ହେବ। କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। ଏହାକୁ ମିଶାଇ ମୋହନବାଗନ ପଞ୍ଚମଥର ପାଇଁ ଆଇଏସ୍ଏଲ୍ ଫୁଟବଲର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପୂର୍ବରୁ 2 ଥର ଟାଇଟଲ ହାସଲ କରିସାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅପରାହ୍ନ 3:30 ଆରମ୍ଭ ହେବ। 5ଟି ମ୍ୟାଚ୍ରୁ 4ଟିରେ ବିଜୟ ହାସଲ କରି ଗୁଜରାଟ ଏବେ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଲକ୍ଷ୍ନୌ 5ଟିରୁ 3ଟି ମ୍ୟାଚ୍ରେ ବିଜୟ ଲାଭ କରିପାରିଛି। ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ପରସ୍କରକୁ ଭେଟିବେ। ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଜିତି ହାଇଦ୍ରାବାଦ ତାଲିକାର ନିମ୍ନ ସ୍ଥାନରେ ରହିଥିବା ବେଳେ ପଞ୍ଜାବ କିଙ୍ଗ୍ସ 6 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଶିବାଜୀ ମହାରାଜଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରବାସୀ ଭାରତୀୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ଅର୍ଥମନ୍ତ୍ରୀ। ଯୁକ୍ତରାଷ୍ଟ୍ର ଆମେରିକାରେ 30 ଦିନରୁ ଅଧିକ ସମୟ ଧରି ରହୁଥିବା ବିଦେଶୀ ନାଗରିକଙ୍କ ପାଇଁ ପୁନଃ ପଞ୍ଜିକରଣ ହେଲା ବାଧ୍ୟତାମୂଳକ। ୟୁରୋପରେ ପାଦ ଏବଂ ମୁଖ ରୋଗ ବ୍ୟାପୁଥିବା ପରିପ୍ରେକ୍ଷୀରେ ବ୍ରିଟେନ୍ ସରକାର ସେଠାକାର ରାଷ୍ଟ୍ରଗୁଡ଼ିକରୁ ବ୍ୟକ୍ତିଗତ ସ୍ତରରେ ମାଂସ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଆମଦାନୀ ଉପରେ ଜାରି କଲେ ପ୍ରତିବନ୍ଧକ। ଏବଂ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ଟାଇଟଲ ହାସଲ ଲାଗି ଆଜି ମୋହନବାଗନ ସୁପରଜାନ୍ସ ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ହେବ ମୁକାବିଲା।